ହ୍ୟାଲୋ, ମୋ ନାଁ ହେଲା ଅସ୍ମିତା ରାଉତରାୟ। ମୁଁ କାର୍ଗେସନ ବସ୍ତିରୁ ହିଁ କହୁଛି। ଆମର ଏଠି ଡ୍ରେନ୍ ପାଣି ମାନେ ଯିବା ପାଇଁ ଭାରି ଅସୁବିଧା ହେଉଛି। ୱାର୍ଡ ମେମ୍ବର 50 ଆଉ ଆମର ଏଠି ଭାରି ଅସୁବିଧା ହେଉଛି, ମାନେ ନାଳ ପାଣି ଯାଉନି। ବହୁତ ବର୍ଷା ହେଲେ ବି ପାଣି ସୁବିଧା ବି ନାହିଁ, ଆମ ଘରକୁ ବି ପାଣି ପଳେଇ ଆସୁଛି। ଟିକେ ସୁବିଧା ଆମକୁ ହେଲେ ଆମକୁ ଭଲ, ଏଥିପାଇଁ ଆମେ ଥିଲୁ।